आकाशवाणी संवाद पढ़ुछंती मलयरंजन मिश्र। न्याय प्रदान व्यवस्था देश को न्याय तथा निरपेक्ष समाज मार्ग में अग्रसर करिथाए कहिले राष्ट्रपति। संसदर शीतकालीन अधिवेशन आसंता 25 हेबो आरंभ। जल परिचालना संरक्षण एवं स्थायित्व प्रति सचेतनता सृष्टि लक्ष्य रे नीति आयोग पक्ष आसंता काली ठारु आरंभ हेबो 15 दिनिया जल उत्सव। आमेरिका राष्ट्रपति निर्वाचन पई चली मतग्रहण एवं देशर विभिन्न स्थान रे आज ठु आरंभ होई छठ पर्व। राष्ट्रपति द्रौपदी मुर्मू कहिछन्ति न्याय प्रदान व्यवस्था देश को न्याय तथा निरपेक्ष समाज मार्ग में अग्रसर करिथाए। राष्ट्रपति भवन में आज सुप्रीमकोर्टर तीनोटी प्रकाशन को उन्मोचन करने अवसर में राष्ट्रपति एहा कहिछन्ति। से कहिछन्ति सुप्रीमकोर्ट प्रस्तुत करिथिबा ए तीनोटी न्यायशास्त्र देशर नीति एवं वास्तवता को आधार कर प्रस्तुत होइछि। लोक अदालत आयोजन, जिलास्तरीय न्यायिक अधिकारिक सम्मेलनी, न्याय प्रदान व्यवस्थार वास्तवता को दृष्टि रखि आयोजित होइथिला बोली राष्ट्रपति कहिछन्ति। प्रधान विचारपति जस्टिस डीवाई चंद्रचूड़ कहिछन्ति आज उन्मोचित होइथिबा तीनोटी जाक प्रकाशनर परिचय हेउछि स्वच्छतार उपादान। सेथिमध्यरु गोटिए अदालतर न्यायशास्त्र को एहार प्रतिष्ठा परठारु विश्लेषण करिछि। अन्य दुईटी विश्वविद्यालय गुडिकर आईन सहायता सेलर कार्यकलाप एवं जेल गुडिकर स्थिति उपरे पर्यवेक्षित बोली जस्टिस चंद्रचूड़ कहिछन्ति। संसदर शीतकालीन अधिवेशन आसंता 25 डिसेंबर 20 तारीख पर्यंत अनुष्ठित हेब। संसदीय व्यापार मंत्री किरण रिजिजू सामाजिक गणमाध्यम पोस्ट कर 26 तारीख में सदनर केन्द्रीय हल में संविधान ग्रहण 75 वर्ष पूर्ति पालन करा। तीनोटी जाक नूतन अपराधिक आईन समसामयिक समाज आह्वान को मुकाबला करिबारे सहयोग प्रदान करिपारुछि बोली लोकसभा बाचस्पति ओम बिरला कहिछन्ति। नुआदिल्लीस्थित संसद भवन परिसर में सांविधानिक संस्थान एवं संसदीय अध्ययन संस्थान पक्षर आयोजित एक कार्यक्रम में जोगदे श्री बिरला कहिछन्ति बहु विचार विमर्श पर यह तीनोटी जाक अपराधिक आईन को प्रचलन करायैछि। न्याय व्यवस्था उपरे देशवासी अतूट विश्वास रहिछि। 75 वर्षर यात्रा रे एहा आहुरी शक्तिशाली होइपारिछि। एहि कार्यक्रमरे अंशग्रहण करिथिबा 83 देशर अधिकारी को संबोधन करी श्री बिरला कहिछन्ति भारत सर्वदा आंतर्जातिक आईन को सम्मान देबा सहित मानविक अधिकार को दृढ़ समर्थन प्रदान करिछि। नीति आयोग पक्षर आसंता कालीठारु जल उत्सवर शुभारंभ करा। जल परिचालना संरक्षण एवं स्थायित्व प्रति सचेतनता सृष्टि लक्ष्य रे एही 15 दिनिया कार्यक्रम आरंभ करा। गतवर्ष डिसेंबर मासरे अनुष्ठित तृतीय मुख्य शासन सचिव सम्मेलनी रे नदी उत्सव भली जल उत्सव कार्यक्रम आयोजन नै प्रधानमंत्री नरेन्द्र मोदी प्रस्ताव देथिले। एही आधार रे नीति आयोग पक्षर 15 दिनिया जल उत्सव अभियान आरंभ करा। आसंता 24 तारीख पर्यंत 20 आकांक्षी जिला एवं ब्लॉक रे जल उत्सव पालन नै पदक्षेप नियाजैछि बोली नीति आयोग पक्षर सूचना दियाजैछि। जातीय जलजीव मिशन, पानीय जल एवं परिमल विभाग, जलशक्ति मंत्रालय मिलित सहयोग रे एही अभियान कार्यकारी करा जिबो। 20 राज्य में आरंभ होबा को थिबा एही अभियान रे जल संपद संरक्षण एवं सुरक्षा क्षेत्र में मिलित सहयोग नै सचेतनता सृष्टि करा जिबाकु लक्ष्य रखा जाइछि। प्रतीकात्मक भाव जल बंधन माध्यम रे एही अभियान शुभारंभ करा जिबो बोली नीति आयोग पक्षर कहा जाइछि। विज्ञान और प्रजुक्ति विद्या मंत्री डॉक्टर जितेन्द्र सिंह कहिछन्ति आसंता मासरे भारत श्रीहरिकोटा महाकाश स्टेशन रो प्रोबा 3 नामक यूरोपीय महाकाश एजेन्सी अभियान शुभारंभ करिबो। एथिरे सौरमंडल निकटवर्ती सूर्यंक क्षुद्र करुणा उपरे अध्ययन करा जिबो। नुआदिल्ली रे इंडियन स्पेस कनक्लेव 3.0 को आज संबोधन करि मंत्री कहिछन्ति देशर प्राय सबु क्षेत्र महाकाश टेक्नोलोजी रो व्यवहार करुछन्ति। आगामी वर्षगुडिक रे विश्व महाकाश अर्थनीति भारत अवदान को 2-10% को वृद्धि करने नहीं मंत्री डॉक्टर सिंह गुरुत्व आरोप कर 2035 सुधा भारत अंतरिक्ष स्टेशन नाम एक भारतीय महाकाश स्टेशन शुभारंभ करने सहित 2040 सुधा जड़े भारतीय महाकाशचारी चंद्रे अवतरण कराइवा पदक्षेप निया डॉक्टर सिंह सूचना। ହରିୟାଣା ପଞ୍ଚଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା 13 ତାରିଖରୁ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସେହି ଦିନ ପୂର୍ବାହ୍ନ 11:00 ଅଧିବେଶନ ଆରମ୍ଭ ହେବ। ବାଚସ୍ପତି ହରବିନ୍ଦର କଲ୍ୟାଣ କହିଛନ୍ତି, ଆଗାମୀ ବୈଠକ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ବୈଠକ ପୂର୍ବରୁ ପରିଚାଳନା ପରାମର୍ଶ କମିଟି ଅନୁଷ୍ଠିତ ହୋଇ ବିଧାନସଭା କାର୍ଯ୍ୟସୂଚୀ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି। ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଳା ହାରିସ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଭର୍ମୋଣ୍ଟରେ ପ୍ରଥମେ ମତଦାନ ଆରମ୍ଭ ହୋଇଥିଲା, କ୍ରମଶଃ ଅନ୍ୟ ପ୍ରଦେଶଗୁଡ଼ିକରେ ମତଗ୍ରହଣ କରାଯାଉଛି। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ମିଚିଗାନ୍ଠାରେ ନିଜର ଶେଷ ନିର୍ବାଚନୀ ଭାଷଣ ଦେଇଥିବା ବେଳେ ହାରିସ୍ ପେନ୍ସିଲଭାନିଆରେ ତାଙ୍କର ନିର୍ବାଚନ ପ୍ରଚାର ଶେଷ କରିଥିଲେ। ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ସୀମା ସିଲ୍ କରିବାକୁ ପ୍ରତିଶ୍ରତି ଦେବା ସହ ଟ୍ରିଲିୟନ୍ ଟଙ୍କାର ଟିକସ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଅନ୍ୟପକ୍ଷରେ ହାରିସ୍ ଗର୍ଭପାତ ଅଧିକାର ପ୍ରଦାନ ସହିତ କର୍ମଜୀବୀଙ୍କ ପରିବାର ପାଇଁ ଖାଦ୍ୟ ଓ ବାସଗୃହ ଖର୍ଚ୍ଚ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମୋଟ 538 ଇଲେକ୍ଟୋରାଲ୍ କଲେଜ ଭୋଟ୍ ମଧ୍ୟରୁ 270 ଭୋଟ୍ ହାସଲ କରିଥିବା ପ୍ରାର୍ଥୀ ବିଜୟୀ ସାବ୍ୟସ୍ତ ହେବେ। ୟୁନିଭର୍ସିଟି ଅଫ୍ ଫ୍ଲୋରିଡ଼ା ଇଲେକ୍ସନ୍ ଲ୍ୟାବ୍ର ସୂଚନା ଅନୁଯାୟୀ 82 ନିୟୁତରୁ ଅଧିକ ଲୋକ ଇତିମଧ୍ୟରେ ଭୋଟ୍ ଦେଇସାରିଲେଣି। ପାଖାପାଖି 244 ନିୟୁତ ପଞ୍ଜିକୃତ ଭୋଟର ଅଛନ୍ତି। ଗତ 2020 ନିର୍ବାଚନରେ ପ୍ରାୟ 66% ମତଦାନ ହୋଇଥିଲା। ନିର୍ବାଚନ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ। ଭୋଟ୍ ଗଣତି ଆସନ୍ତା ବର୍ଷ ଜାନୁଆରୀ 6 ତାରିଖରେ କରାଯିବ। ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଆସନ୍ତା ଜାନୁଆରୀ 20ରୁ ଆରମ୍ଭ ହେବ। ଝାଡ଼ଖଣ୍ଡରେ ଆସନ୍ତା 13 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। କୋଡର୍ମାର ଡୋମ୍ଚାଚିଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେମନ୍ତ ସୋରେନ୍ଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଛନ୍ତି। ଏହି ସରକାରଙ୍କୁ ବଦଳାଇବା ପାଇଁ ନିର୍ବାଚନ ଉପଯୁକ୍ତ ମାଧ୍ୟମ ବୋଲି ଶ୍ରୀ ଆଦିତ୍ୟନାଥ କହିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ଜେଏମ୍ଏମ୍ ନେତା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି। ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଞ୍ଚି ଏବଂ ଲୋହରଡଗାଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ହଜାରିବାଗର ମାଣ୍ଡୁକ୍ ଏବଂ ରାଞ୍ଚିର କାଙ୍କେଠାରେ ଇଣ୍ଡିମେଣ୍ଟର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନ ପ୍ରଚାର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚାଲିଛି। 288 ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଗ୍ରହଣ କରାଯିବ। 4,140 ଜଣ ପ୍ରାର୍ଥୀ ତାଙ୍କର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ଭୋଟରଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଆକର୍ଷଣ କରିବା ପାଇଁ ଶୀର୍ଷ ନେତୃବୃନ୍ଦ ପ୍ରଚାରର ମଙ୍ଗ ଧରିଛନ୍ତି। ଆମ ମୁମ୍ବାଇ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆଜି ସତାରାର କୋରେଗାଓଁଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ନାଗପୁର ଦକ୍ଷିଣ ପଶ୍ଚିମ ନିର୍ବାଚନୀ ମଣ୍ଡଳୀରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ନିର୍ବାଚନ ମଣ୍ଡଳୀରୁ ଶ୍ରୀ ଫଡ଼ନାବିସ୍ କ୍ରମାଗତ ତୃତୀୟ ଥର ପାଇଁ ପ୍ରତିନିଧିତ୍ୱ କରିଆସୁଛନ୍ତି। ଏନ୍ସିପି ଏସ୍ପି ଗୋଷ୍ଠୀ ମୁଖ୍ୟ ଶରଦ ପାୱାର ବାରାମତୀର ସିରିସୁଫାଲ ଗାଁର ଭୋଟରଙ୍କ ସହ ମିଶି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତାକାଲି ନାଗପୁର ଏବଂ ମୁମ୍ବାଇରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ବିଭିନ୍ନ ସ୍ଥାନରେ ଆଜିଠାରୁ ଛଟ୍ ପର୍ବ ଆରମ୍ଭ ହୋଇଛି। 4 ଦିନ ବ୍ୟାପୀ ହେବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ନାହାଏ ଖାଏ ପାଳନ କରାଯାଇଛି। ବିଧି ଅନୁସାରେ ଦ୍ୱିତୀୟ ଦିନ ଖରନା ଅବସରରେ ନିର୍ଜଳା ବ୍ରତ ପାଳନ କରାଯାଏ। ପୂଜାର ତୃତୀୟ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସନ୍ଧ୍ୟାରେ ସୂର୍ଯ୍ୟଦେବ ଓ ଛଟ୍ ମାତାଙ୍କ ପୂଜା କରାଯାଇଥାଏ। ପରଦିନ ସକାଳେ ନଦୀଘାଟରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇ ଆରାଧନା କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଛଟି ମେୟାଙ୍କ ଆଶୀର୍ବାଦରେ ରୀତିନୀତି ଅନୁଯାୟୀ ଛଟ୍ ପର୍ବ ସଫଳତାର ସହ ସମ୍ପନ୍ନ ହେବ। ଭାରତ ମହାସାଗର ସୁନାମିର 20ତମ ବାର୍ଷିକୀ ତଥା ବିଶ୍ୱ ସୁନାମି ସଚେତନତା ଦିବସ ଆଜି ପାଳିତ ହୋଇଛି। ଏହି ଅବସରରେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ଆଜି ସୁନାମି ମୁକାବିଲା ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶାର ପୁରୀ ଜିଲ୍ଲାର ନରସିଂହପାଟଣାଠାରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନ୍ୟାୟ ପ୍ରଦାନ ବ୍ୟବସ୍ଥା ଦେଶକୁ ନ୍ୟାୟ ତଥା ନିରପେକ୍ଷ ସମାଜ ମାର୍ଗରେ ଅଗ୍ରସର କରିଥାଏ, କହିଲେ ରାଷ୍ଟ୍ରପତି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା 25ରୁ ହେବ ଆରମ୍ଭ। ଜଳ ପରିଚାଳନା ସଂରକ୍ଷଣ ଏବଂ ସ୍ଥାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ନୀତି ଆୟୋଗଙ୍କ ପକ୍ଷରୁ ଆସନ୍ତାକାଲିଠାରୁ ଆରମ୍ଭ ହେବ 15-ଦିନିଆ ଜଳ ଉତ୍ସବ ଏବଂ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଗ୍ରହଣ। ସମ୍ବାଦ ଶେଷ ହେଲା।